ଦାର କହିଲା
ଲୋକ
ସହି ନା ପାବ ଇସ୍ତାର କହିଲା।